ओम शांति, ओम शांति, ओम शांति। आज 26 एप्रिल 2026 आज अव्यक्त महावाक्य पुनरावृत्ति तारीख 31 दिसंबर 2009 हेडिंग नूतन वर्ष रे सर्व आत्मा को संदेश दे सुवर्ण दुनिया रो उपहार दियो बाबांको समान हेबा पाई देही अभिमानी स्थितिरे रहिबार अभ्यासकु स्वाभाविक कर। आजि बाप दादा प्रत्येक सन्तानकु स्नेह एवं बाप दादांकर लभरे लभलिन स्वरूपरे देखुछन्ति। प्रत्येक सन्तान परमात्मा स्नेहरे चमकुछन्ति। सबु पिला स्नेहरूपी विमानरे आसि पहुँचि जाइछन्ति। एमिति त समस्ते नूतन वर्ष पालन करिबा पई आसिछन्ति, किन्तु समस्तंकर नयनरे कोन देखा जाउछि? नूतन वर्ष। नूतन वर्ष त निमित्त मात्र अटे, किन्तु तुम समस्तंकर नयनरे केउ उमंग देखा जाउछि? परस्परकु तीनोटी अभिनंदन देउछन। गोटे हला निजर नुआ जीवनर अभिनंदन, एवं द्वितीयरे नुआ जुगर अभिनंदन, एवं तृतीयरे परिवार सहित एवं बाबांक सहित मिलन करिवार अभिनंदन। एबे तुममानकर नयनरे केउ दृश्य घुरी बुलुछि? निजर नवजुगर दृश्य सामनाकु आसि जाउछि ना। मन भितरे उमंग आसुछि जे नुआ जुग आसिला कि आसिला। नूतन जुगर सिकिमिकिया पोशाक तुम सम्मुखरे एते स्पष्ट रूपरे देखा जाउछि, जहाकि आज संगम जुगरे अछु, किन्तु अतिशीघ्र एहिभळी चिकिमिकिया पोशाक पिंधिबार अछि। सम्मुखरे देखि खुशी हेउछ, सेथिपाई अभिनंदन देउछ मध्य एवं नेउछ मध्य। जेपरि पुरुणा वर्षकु विदाय देउछ, तापरे ताकु भूली जाउछ, नुआ वर्ष हि सामनाकु आसि जाउछि, सेहिपरि तुम सम्मुखरे पुरुणा दुनियाकु अभिनंदन नहे, किन्तु नुआ दुनियाकु अभिनंदन दिया जाउछि एवं पुरुणा दुनियाकु विदाय दिया जाउछि। तेणु आज समस्तक भितरे नूतन जुगर उमंग उत्साह रही। लोक माने मध्य नूतन वर्षर अभिनंदन देउछन्ति एवं ता सहित उपहार मध्य देउछन्ति। तेणु बाप दादा मध्य तुम मानकु पुरुणा स्वभाव संस्कार को विदाय दे नुआ दुनिया को जीवार उपहार देउछन्ति, जेउठारे केवल प्राप्ति ही प्राप्ति रही। संक्षेपरे एही कथा कहा जाउछि जे नुआ दुनिया रे कौनसी भी वस्तु अप्राप्त नुहे। एइभळी सुवर्ण विश्वर उपहार बापदादा तुम प्रत्येक संतान को उपहार रूप से दे दैछन्। तुम मानक भितरे मध्य निशा रही ना जे आमे सुवर्ण जोगी विश्वर अधिकारी हेउछु। एभळी उपहार आउ केही भी दे पारिबो नाही। तेणु बाबा मध्य प्रत्येक संतान को एही निर्देश दैछन्ति जे सर्व आत्मा को बाबांकर एही सुवर्ण जोगी विश्वर संपत्तिर संदेश दे सेमानकु मध्य तुमे उपहार दियो। तेबे तुम पाखरे केउ उपहार अछि? गोटे हेला नुआ दुनियार उपहार, द्वितीय रे तुम पाखरे बहुत संपत्ति अछि। सेगुडीक हेला गुण रूपी संपत्ति, शक्ति रूपी संपत्ति, सोमान रूपी संपत्ति। एभळी केते संपत्ति रहिछि, तेणु समस्तंकु कौनसी ना कौनसी गुणर कौनसी ना कौनसी शांतिर उपहार दियो, जहाद्वारा सेमानकर जीवन मध्य परिवर्तन होइजाउ एवं सेमाने सुवर्ण दुनियार अधिकारी होइजान्तु। काहेकि ना आजिकाली देखुछ त चारिआडे दुख अशांति बढ़ी बढ़ी चलीछि, चारिआडे समस्तंक भितरे भय एवं चिंता लागि रहिछि। तेणु एहिभळी दुखी अशांत आत्मा मानंकु अति कमरे एही संदेश निश्चित देइदियो जे एबे बाबा आसिछन्ति, तेणु एबेठारु तुमे माने अविनाशी सम्पत्तिर अधिकारी होइजाओ। एही संदेश तुमे माने प्रत्येक आत्माकु देउछ मध्य, किन्तु एबे भी केतेक बाबांकर संतान एही संदेश पाइबारु वंचित अछन्ति। पुणि बे तुमे समस्ते गोटिए बापार संतान अटना, तेणु निजर भाई भणीकु एही संदेश रूपे उपहार निश्चित दियो। केही जेपरि वंचित नर सेवा मध्य करुछ, बाप दादा पिलामानंकर सेवाकु देखि खुशि अछन्ति, किन्तु बाबांकर एही आशा रहिछि जे मोर कौनसी भी संतान संदेश पाइबारु वंचित नहेउ, एही अपवाद न देउ जे तुम मानकु सुवर्ण जोगी दुनियार उपहार मिलिला किन्तु आमको जना पड़िला नाही। आमर पिता आसीथिले किन्तु आमको संदेश मिलिला नाही। सेथिपई एही नूतन वर्षरे एही प्रचेष्टा कर, परस्पर मिसि योजना प्रस्तुत कर जे कौनसी भी कोण जेपरि रही न जाउ, दोषारोप न करंतु बरं खुशी हुअंतु। सेमानकु जना तो पड़ु जे आमर पिता आसीगलेणि, केही भी वंचित न रुहंतु। तेणु एही नूतन वर्षरे कोन करिव, परस्पर मिसि योजना कर। बाप दादा सबु पिलांक उपरे दया आसुछि, ତେଣୁ ତୁମମାନଙ୍କୁ ମଧ୍ୟ ତୁମର ଭାଇ ଭଉଣୀମାନଙ୍କ ପ୍ରତି ଏବେ ବିଶେଷ ଦୟାଶୀଳ ତଥା କଲ୍ୟାଣକାରୀ ସ୍ୱରୂପ ଧାରଣ କରି ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ। ଅତିକମ୍ରେ ଏଭଳି ଅପବାଦ କେହି ନ ଦିଅନ୍ତୁ ଯେ ଆମର ବାବା ଆସିଲେ ଆମକୁ ସନ୍ଦେଶ ମିଳିଲା ନାହିଁ। ଆଚ୍ଛା, ଆଜି ସବୁ ପିଲା ନୂଆ ବର୍ଷ ପାଳନ କରିବାର ଅମଙ୍ଗ ଉତ୍ସାହରେ ଆସି ପହଞ୍ଚି ଯାଇଛନ୍ତି। ବାପ ଦାଦା, ପ୍ରତ୍ୟେକ ସନ୍ତାନକୁ ଦେଖି କେଉଁ ଗୀତ ଗାଉଛନ୍ତି ଜାଣିଛ?
ଜାଣିଛ ନା,
ବାହା ପିଲାମାନେ ବାହା। ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନଙ୍କୁ ମଧ୍ୟ ବାପ ଦାଦା କହୁଛନ୍ତି ଯେ ତୁମେମାନେ ଭାଗ୍ୟବାନ ଅଟ ଯାହାକି ସମୟର ସମାପ୍ତି ପୂର୍ବରୁ ବାବାଙ୍କର ହୋଇଯାଇଛ। ତେଣୁ ନୂଆ ପିଲାମାନଙ୍କୁ ବାପ ଦାଦା ପଦ୍ମା ପଦ୍ମ ଗୁଣା ଭାଗ୍ୟବାନ ହେବାର ଅଭିନନ୍ଦନ ଦେଉଛନ୍ତି। ଆଜିକାଲି ବାପ ଦାଦା ଗୋଟିଏ କଥା ସବୁ ପିଲାଙ୍କ ଭିତରେ ଦେଖିବାକୁ ଚାହୁଁଛନ୍ତି, ଜାଣିଛ ତାହା କ'ଣ? ଯେପରି ସମସ୍ତଙ୍କ ଦିଲ ଭିତରେ ଉମଙ୍ଗ ଉତ୍ସାହ ରହିଛି, ଲକ୍ଷ୍ୟ ମଧ୍ୟ ରହିଛି ଯେ ମୁଁ ବାବାଙ୍କ ସମାନ ନିଶ୍ଚିତ ହେବି, ହେବି ନୁହେଁ ନିଶ୍ଚିତ ହେବି, ତେବେ ଯେଉଁଭଳି ଲକ୍ଷ୍ୟ ରଖିଛ ସେହିଭଳି ଲକ୍ଷଣ ମଧ୍ୟ ବାପଦାଦା ଏବେ ଦେଖିବାକୁ ଚାହୁଁଛନ୍ତି। ଯେପରି ସମାନ ହେବାର ଲକ୍ଷ୍ୟ ରଖିଛ ସେହିପରି ସମାନ ହେବାର ଲକ୍ଷଣ ମଧ୍ୟ ରଖ। ଏବେ ଲକ୍ଷ୍ୟ ତ ବହୁତ ଉଚ୍ଚ ରଖିଛ, କିନ୍ତୁ ଲକ୍ଷଣ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ସମାନ ହେବାର ଲକ୍ଷ୍ୟ ଯେତେ ବଡ଼, ଲକ୍ଷଣ ମଧ୍ୟ ସେତିକି ବଡ଼ ହେବା ଦରକାର। ଏବେ କେହି କେହି ପିଲା ଲକ୍ଷଣ ଧାରଣ କରିବାକୁ ମଧ୍ୟ ଚାହୁଁଛନ୍ତି, କିନ୍ତୁ ମଝିରେ ମଝିରେ ପୁଣି ବି କହିଦେଉଛନ୍ତି ମୁଁ ବହୁତ ଚାହୁଁଛି ଯେ, କିନ୍ତୁ ତେବେ ଏହି କିନ୍ତୁ ଶବ୍ଦଟି ବାହାରିଯିବା ଦରକାର। ତୁମମାନଙ୍କର ଚେହେରା ଏବଂ ଚାଲିଚଳନ ଦୂରରୁ ହିଁ ଯେତେ ବଡ଼ ଲକ୍ଷ୍ୟ ରଖିଛ ସେ ଅନୁସାରେ ଲକ୍ଷଣ ମଧ୍ୟ ଚେହେରାରେ ଦେଖାଯାଉ, ଚାଲିଚଳନରେ ଦେଖାଯାଉ। ଯେପରି ତୁମେମାନେ ପୂର୍ବରୁ ଦେହ ଅଭିମାନରେ ଥିଲ, କିନ୍ତୁ ସେତେବେଳେ ତୁମର ଦେହ ଅଭିମାନର ନେଚର ସ୍ୱାଭାବିକ ହୋଇଯାଇଥିଲା। ସେଥିପାଇଁ କେବେ ପୁରୁଷାର୍ଥ କରିଛ କି ଯେ ଦେହ ଅଭିମାନ ଆସୁ? ଦେହ ଅଭିମାନର ନେଚର ସ୍ୱାଭାବିକ ହୋଇଯାଇଥିଲା ନା? ଅଧାକଳ୍ପ କୌଣସି ପୁରୁଷାର୍ଥ କରିନାହଁ। ସେହିପରି ଏବେ ମଧ୍ୟ ଦେହି ଅଭିମାନୀ ହେବାର ନେଚର ନେଚୁରାଲ ଅର୍ଥାତ୍ ସ୍ୱାଭାବିକ ଅଟେ। ତ ଯେବେକି ଦେହ ଅଭିମାନରେ ନେଚର ନେଚୁରାଲ ହୋଇଯାଇଥିଲା, ଏବେ ଭାବୁନଥିଲ ଯେ ମୁଁ ଦେହ ଅଭିମାନକୁ ଆସିଯାଆନ୍ତି କି? ଏଭଳି ପୁରୁଷାର୍ଥ କେବେ କରିଛ କି? ଏବେ ବି ଦେହ ଅଭିମାନ ଏବଂ ଦେହି ଅଭିମାନୀ ସ୍ଥିତି, ଦେହ ଅଭିମାନ ଏବଂ ଦେହି ଅଭିମାନ ରହିଛି, କିନ୍ତୁ ଦେହି ଅଭିମାନୀ ହେବାରେ ଏତେ ମେହନତ କାହିଁକି ଲାଗୁଛି? କାହିଁକି ନା ବାପ ଦାଦାଙ୍କ ପାଖକୁ ସମାଚାର ଆସୁଛି ଯେ କେବେ କେବେ ଦେହ ଅଭିମାନକୁ ସମାପ୍ତ କରିବା ପାଇଁ ମେହନତ କରିବାକୁ ପଡୁଛି। ଯେବେକି ଦେହ ଅଭିମାନ ନ୍ୟାଚୁରାଲ ଥିଲା, ତେବେ ଦେହି ଅଭିମାନୀ ହେବା ପାଇଁ ମେହନତ କାହିଁକି ଲାଗୁଛି? ତେଣୁ ବାପ ଦାଦାଙ୍କୁ ପିଲାମାନଙ୍କର ମେହନତ କରିବା ଆଦୌ ଭଲ ଲାଗୁ ନାହିଁ। ପିଲାମାନେ ମେହନତରୁ ମୁକ୍ତ ହୋଇଯାଆନ୍ତୁ ଏବଂ ଦେହି ଅଭିମାନୀ ସ୍ଥିତି ନେଚୁରାଲ ନେଚର ହୋଇଯାଉ, ତେବେ କୁହାଯିବ ଲକ୍ଷ୍ୟ ଏବଂ ଲକ୍ଷଣ ସମାନ ହେଲା। ତାପରେ ଦେଖିବ ବାବାଙ୍କ ସମାନ ହେବା ପାଇଁ ବହୁତ ସହଜ ଏବଂ ନେଚୁରାଲ ନେଚର ଅନୁଭବ ହେବ। ଯେପରି ବ୍ରହ୍ମା ବାବାଙ୍କୁ ଦେଖିଛ, ଏତେ ବଡ଼ ପରିବାରର ଦାୟିତ୍ୱ ଥାଇ ମଧ୍ୟ ଦେହି ଅଭିମାନୀ ସ୍ଥିତି ତାଙ୍କର ନେଚୁରାଲ ନେଚର ହୋଇଯାଇଥିଲା। ଯଦିଓ ପିଲାମାନଙ୍କ ଉପରେ ମଧ୍ୟ ଦାୟିତ୍ୱ ରହିଛି, କିନ୍ତୁ ବ୍ରହ୍ମା ବାବାଙ୍କ ତୁଳନାରେ ତାହା କ'ଣ ଲାଗୁଛି? ଯାହା ବି ଦାୟିତ୍ୱ ଥାଉ, ଧରିନିଅ ଜୋନ୍ ଦାୟିତ୍ୱ ରହିଛି ବା ଯଜ୍ଞର କୌଣସି ଅଫିସିଆଲ କାରବାର ଦାୟିତ୍ୱ ରହିଛି, କିନ୍ତୁ ସେହି ଦାୟିତ୍ୱ ବ୍ରହ୍ମା ବାବାଙ୍କ ତୁଳନାରେ କ'ଣ କୁହାଯିବ? ବ୍ରହ୍ମା ବାବା ତ ଶିବ ବାବାଙ୍କ ସହଯୋଗ ଦ୍ୱାରା ବାସ୍ତବିକ ରୂପରେ କରି ଦେଖାଇଛନ୍ତି ଯେ ନିର୍ଦ୍ଦେଶକର୍ତ୍ତା ବାବା ସବୁକିଛି କରାଉଛନ୍ତି। ମୁଁ କେବଳ କର୍ମକର୍ତ୍ତା ହୋଇ ବାବାଙ୍କ ସମାନ ନିଆରା ଏବଂ ପ୍ୟାରା ଅଟେ। ତେଣୁ ଯେହେତୁ ବାବାଙ୍କ ସମାନ ହେବାକୁ ଚାହୁଁଛ, ତେବେ ଏହି କଥା ଚେକ୍ କର ଯେ ମନ ଦ୍ୱାରା ହେଉ ବା ବାଣୀ ଦ୍ୱାରା ହେଉ ବା କର୍ମ ଦ୍ୱାରା ହେଉ, ଯେମିତିକା ବି ଡ୍ୟୁଟି ଥାଉ, କିନ୍ତୁ ମୁଁ କର୍ମକର୍ତ୍ତା ଅଟେ, ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ଅଟେ। ନିର୍ଦ୍ଦେଶକର୍ତ୍ତା ମାଲିକ ଶିବ ବାବା ଅଟନ୍ତି, ତେବେ ଏହି ନିର୍ଦ୍ଦେଶକର୍ତ୍ତାର ପାଠଟି ଚାଲୁ ଚାଲୁ ଭୁଲି ହୋଇଯାଉଛି। ତେଣୁ ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରିବାକୁ ହେବ। ଏବେ ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ଏହି ଲକ୍ଷ୍ୟକୁ ଲକ୍ଷଣରେ ଦେଖାଇବାକୁ ହେବ। ନୂଆ ବର୍ଷରେ ଭାଷା ମଧ୍ୟ ନୂଆ ହେଉ। କ'ଣ କରିବି, ମାୟା ଆସିଯାଉଛି, ମୁଁ ଚାହୁଁନାହିଁ କିନ୍ତୁ ଆସିଯାଉଛି, ଏଭଳି ଶବ୍ଦ ବା ସଂକଳ୍ପକୁ ମଧ୍ୟ ପୁରୁଣା ବର୍ଷ ସହିତ ବିଦାୟ ଦେଇଦିଅ। କେବଳ ବର୍ଷକୁ ବିଦାୟ ଦିଅ ନାହିଁ, ବାପଦାଦା ମଧ୍ୟ ଶୁଣାଇ ଦେଇଛନ୍ତି ଯେ ମାୟା ମଧ୍ୟ ତୁମ ପାଖକୁ ଆସୁଛି ଏବଂ କ'ଣ କହୁଛି ଜାଣିଛ? ମୁଁ ତ ଭାବୁଛି ଯେ ମୋର ଯିବାର ସମୟ ହୋଇଗଲାଣି, କିନ୍ତୁ କେହି କେହି ପିଲା ମୋତେ ତ ଆବାହନ କରୁଛନ୍ତି, ତେଣୁ ମୁଁ କ'ଣ କରିବି? ତେଣୁ ଆଜି ବିଦାୟ ଦେବା ସମୟରେ ମାୟାର ଭିନ୍ନ ଭିନ୍ନ ରୂପକୁ ମଧ୍ୟ ବିଦାୟ ଦେବାକୁ ହେବ। କ'ଣ ସାହସ ଅଛି? ତ ଅଛି ସାହସ, ହାତ ଉଠାଅ। କ'ଣ ବିଦାୟ ଦେବାର ସାହସ ଅଛି? ପିଲାମାନଙ୍କର ସାହସ ଅଛି ତ? ଯାହାଙ୍କ ଭିତରେ ସାହସ ଅଛି ସେମାନେ ହାତ ଉଠାଅ। ତେବେ ବାବା ଏଭଳି ସାହସ ପାଇଁ ପଦ୍ମ ପଦ୍ମ ଗୁଣ ଅଭିନନ୍ଦନ ଦେଉଛନ୍ତି। କାହିଁକି ଜାଣିଛ ବାପଦାଦା? କାହିଁକି ଏହା ଉପରେ ଜୋର ଦେଉଛନ୍ତି? କାହିଁକି ନା ତୁମେ ସମସ୍ତେ ଦେଖୁଛ ଦୁନିଆର ଅବସ୍ଥା ଖୁବ୍ ଜୋରରେ ବିଗିଡ଼ିବା ଆରମ୍ଭ ହୋଇଗଲାଣି ଏବଂ ବାପ ଦାଦାଙ୍କର ଏହି ମହାବାକ୍ୟ କିଛି ଦିନ ହେବ ଚାଲୁଛି ଯେ ସବୁକିଛି ଅଚାନକ ହେବାର ଅଛି। ତେବେ ଯଦି ଅଚାନକ ହେବ କିନ୍ତୁ ବହୁତ ସମୟର ଅଭ୍ୟାସ ନଥିବ ତେବେ କୁହ ଅଚାନକ ସମୟରେ ଅଭ୍ୟାସର ଆବଶ୍ୟକତା ପଡିବ ନା ନାହିଁ। ଏବେ ଏବେ ଦେଖ ବାପ ଦାଦା ହୋମୱାର୍କ ଦେଇଛନ୍ତି 10 ମିନିଟ ଟୋଟାଲ 24 ଥର 10 10 ମିନିଟର ହୋମୱାର୍କ ଦେଇଛନ୍ତି। ତେଣୁ ଅନେକ ପିଲାଙ୍କୁ ମୁସ୍କିଲ ଲାଗୁଛି ତେଣୁ ଚିନ୍ତା କର ଯଦି 10 ମିନିଟର ଅଭ୍ୟାସ ହୋଇପାରୁ ନାହିଁ ତେବେ ଅଚାନକ ସମୟରେ କ'ଣ କରିବ। ବାପ ଦାଦା ଜାଣୁଛନ୍ତି ଯେ 24 ଥର ଭିତରେ କେତେ ଜଣଙ୍କୁ ସମୟ ଟିକେ କମ୍ ମିଳୁଛି କିନ୍ତୁ ବାପ ଦାଦା ପରୀକ୍ଷା କରୁଛନ୍ତି 10 ମିନିଟ ପାଇଁ କେବଳ ଗୋଟିଏ ସ୍ମୃତିରେ ଯେବେ ଇଚ୍ଛା ଯେପରି ଇଚ୍ଛା ସେପରି କରିପାରିବ। ବାପ ଦାଦା ଏପରି କହୁନାହାନ୍ତି ଯେ ଏବେ ବି 10 ମିନିଟ କର ଆଚ୍ଛା ହୋଇପାରୁ ନାହିଁ ଯେ କରିପାରୁଛ କର ଯଦି ହୋଇପାରୁ ନାହିଁ ତେବେ 5 ମିନିଟ କର 5 ମିନିଟରୁ 6 ମିନିଟ 7 ମିନିଟ ଯେତିକି ବଢାଇ ପାରିବ ସେହି ଅନୁସାରେ ଚେଷ୍ଟା କରି ଦେଖ। ବାପ ଦାଦା ତ ନିଜେ କହୁଛନ୍ତି ଏଥିରେ କୌଣସି ବାଧ୍ୟତାମୂଳକ ନାହିଁ। ଯଦି 10 ମିନିଟ ଅଧିକ ଲାଗୁଛି ତେବେ 8 ମିନିଟ କର 9 ମିନିଟ କର ଯେତେ ଅଧିକ କରିପାରିବ ସେତେ ଅଭ୍ୟାସରେ କର କାହିଁକି ନା ବହୁତ କାଳର ବରଦାନକୁ ବାସ୍ତବିକ ରୂପରେ ଏବେ ହିଁ କରିପାରିବ। ଯଦି ଏବେ ବହୁତ କାଳର ଅଭ୍ୟାସ ନ ହେବ ତେବେ ବର୍ତ୍ତମାନର ବହୁତ କାଳର ପୁରୁଷାର୍ଥର ଯେଉଁ ପ୍ରାପ୍ତି ମିଳିବା କଥା ଅଧାକଳ୍ପର ସେହି ବହୁତ କାଳର ଫରକ ଆସିଯିବ। ତେଣୁ ଯେତିକି ହୋଇପାରୁଛି ସେତିକି କରିବା ପାଇଁ ବାପଦାଦା ଅନୁମତି ଦେଉଛନ୍ତି କିନ୍ତୁ 5 ମିନିଟରୁ ଅଧିକ କର ଯଦି 10 ମିନିଟ ହୋଇ ନ ପାରୁଛି ତେବେ 7 ମିନିଟ କର 8 ମିନିଟ କର 5 ମିନିଟ ପାଇଁ ମଧ୍ୟ ଅନୁମତି ଅଛି। ତ ଯଦି କେବେ କେବେ 10 ମିନିଟ ହୋଇପାରିବ ତେବେ ବହୁତ ଭଲ। ଏଭଳି ସମୟ ମଧ୍ୟ ଆସିବ ଯାହାକି ତୁମମାନଙ୍କୁ ନିଜ ପାଇଁ ଏବଂ ବିଶ୍ୱ ପାଇଁ ମଧ୍ୟ କିରଣ ଦେବାକୁ ପଡିବ। ସେଥିପାଇଁ ବାପଦାଦା ଅନୁମତି ଦେଉଛନ୍ତି ଯେତେ ଅଧିକ ସମୟ କରିପାରୁଛ ଏହି ଅଭ୍ୟାସ କର କାହିଁକି ନା ବର୍ତ୍ତମାନର ବହୁତ ସମୟ ଭବିଷ୍ୟତର ଆଧାର ଅଟେ। କଣ ଠିକ କଥା ତ? ଯଦି ବି କଷ୍ଟ ଲାଗୁଛି କିଛି କଥା ନାହିଁ, ଏବେ ତ କୌଣସି ଆପତ୍ତି ନାହିଁ ଏବଂ ବାବାଙ୍କୁ ଶୁଣାଇ ଦେଲ ଯେ କଷ୍ଟ ଲାଗୁଛି ତେଣୁ ବହୁତ ଭଲ କରିଛ। କାହିଁକି ନା ଧରିନିଅ ତୁମେ 10 ମିନିଟ ବସିପାରୁ ନାହ, ଭାବିବାରେ ହିଁ ସମୟ ବିତି ଯାଉଛି, ଏବେ 5 ମିନିଟ ମଧ୍ୟ ସେହିପରି ଚାଲିଯିବ। ସେଥିପାଇଁ ବାପଦାଦା କହୁଛନ୍ତି ଅତି କମ୍ରେ 5 ମିନିଟରୁ କମ୍ କରିବାର ନାହିଁ, ବରଂ ଯେତେ ବଢାଇ ପାରିବ ବଢାଅ। ଠିକ ଅଛି ତ? ସ୍ପଷ୍ଟ ଭାବରେ ବୁଝିଗଲ ତ? କାହିଁକି ନା ବାପଦାଦା ସମସ୍ତଙ୍କୁ ବହୁତ ଶ୍ରେଷ୍ଠ ସ୍ୱରୂପରେ ଦେଖିବାକୁ ଚାହୁଁଛନ୍ତି, ଦେଖୁଛନ୍ତି ମଧ୍ୟ। ଏହାର ଚିହ୍ନ ହେଲା ବାପଦାଦା ପ୍ରତ୍ୟେକ ସନ୍ତାନକୁ କେତେ ସବୁ ସମ୍ମାନ ଦେଇଛନ୍ତି। ଯଦି ସେହି ସମ୍ମାନ ଗୁଡ଼ିକର ଲିଷ୍ଟ ବାହାର କରିବ ତେବେ କେତେ ବଡ଼ ହୋଇଯିବ। ଆଜି ବାପଦାଦା ଅମୃତ ବେଳାରେ ଚକ୍ର ଲଗାଇବାକୁ ଯାଇଥିଲେ, କଣ ଦେଖିବାକୁ ଯାଇଥିଲେ ଜାଣିଛ? ବାପଦାଦା ପିଲାମାନଙ୍କୁ ସମ୍ମାନ ଗୁଡ଼ିକର ବହୁତ ବଡ଼ ମାଳା ଦେଇଛନ୍ତି। ଯଦି ଗୋଟିଏ ଗୋଟିଏ ସମ୍ମାନରେ ସ୍ଥିତ ହୋଇ ସେହି ସ୍ଥିତିରେ ବସିବ ବା ଚାଲିବ ତେବେ ସମ୍ମାନ ଗୁଡ଼ିକୁ କହି ଚାଲିଥିବ ଏବଂ ମାଳା ଘୁରାଉଥିବ ତେବେ ବହୁତ ମଜା ଲାଗିବ। ସମ୍ମାନ ଗୁଡ଼ିକର ଲିଷ୍ଟ ତ ରଖିଛ କିନ୍ତୁ ଗୋଟିଏ ଗୋଟିଏ ସମ୍ମାନ କେତେ ବଡ଼ ଅଟେ ଏବଂ କିଏ ଦେଇଛନ୍ତି? ସ୍ୱୟଂ ୱାର୍ଲ୍ଡ ଅଲ୍ମାଇଟି ଅଥରିଟି ଅର୍ଥାତ୍ ସର୍ବଶକ୍ତିମାନ ପିତା ହିଁ ପ୍ରତ୍ୟେକ ସନ୍ତାନକୁ ଅନେକ ଗୁଡ଼ିଏ ସମ୍ମାନର ଲିଷ୍ଟ ଦେଇଛନ୍ତି, ତାକୁ କାମରେ ଲଗାଅ। କାହିଁକି ନା ଅନ୍ୟ କୌଣସି ଅଥରିଟି ନାହିଁ ଯେ ତୁମର ଏହି ସମ୍ମାନକୁ କମ୍ କରିଦେବ। ଅନ୍ୟ କାହାକୁ ବି ଏତେ ଗୁଡ଼ିଏ ସମ୍ମାନର ମାଳା ମିଳିନାହିଁ। ତେଣୁ ବାପଦାଦା ଦେଖୁଛନ୍ତି ଯେ ସତ୍ୟଯୁଗର ତ ରାଜ୍ୟ ଭାଗ୍ୟ ମିଳିବ କିନ୍ତୁ ଏହି ସମ୍ମାନର ମାଳା ସଙ୍ଗମ ଯୁଗର ଅବଦାନ ଅଟେ। ବାପଦାଦା ଯେତେବେଳେ ବି ପିଲାମାନଙ୍କୁ ଦେଖୁଛନ୍ତି ସେତେବେଳେ ପ୍ରତ୍ୟେକ ସନ୍ତାନକୁ ସମ୍ମାନ ସ୍ଥିତିରେ ହିଁ ଦେଖୁଛନ୍ତି। ବାହା ପିଲାମାନେ ବାହା, ସମ୍ମାନର ଅଧିକାରୀ ପଣିଆରେ ରୁହ, ମୁଁ କିଏ ସବୁ ସମୟରେ କୌଣସି ନା କୌଣସି ସମ୍ମାନର ସ୍ଥିତିରେ ହିଁ ରୁହ ଏବଂ ଚେକ୍ କର ଯେ ଆଜି ଅମୃତ ବେଳା ଠାରୁ ଯେଉଁ ସମ୍ମାନକୁ ବୁଦ୍ଧିରେ ରଖିଛି ତାକୁ କାର୍ଯ୍ୟରେ ଲଗାଉଛି ତ? ସମ୍ମାନ ଗୁଡିକ ସମ୍ପତ୍ତି ଅଟେ ନା? ସମ୍ପତ୍ତି ତ ବୃଦ୍ଧି ପାଇବାର ସାଧନ ଅଟେ। ସମ୍ପତ୍ତିକୁ ଯେତେ କାର୍ଯ୍ୟରେ ଲଗାଇବ ସେତିକି ବଢି ଚାଲିବ। ତେଣୁ ଆଜି ବାପଦାଦା ଦେଖୁଥିଲେ ଯେ କେଉଁ ପିଲାମାନେ ସମ୍ମାନରେ ରହୁଛନ୍ତି ଏବଂ କାହାର ସମ୍ମାନର ସ୍ମୃତି ମାଳା ବଡ ଥିଲା ତ ଆଉ କାହାର ମାଳା ଛୋଟ ଥିଲା। ତେବେ ଯେଉଁଠି ସମ୍ମାନ ରହିବ ଏଠାରେ ଦେହର ସ୍ମୃତି ସମାପ୍ତ ହୋଇଯିବ। ତେଣୁ ଆଜି ବାପଦାଦା ଚାରିଆଡେ ଚକ୍ର ଲଗାଇ ଦେଖିଲେ ଯେ ସମ୍ମାନ ଯେପରି ସମ୍ପତ୍ତି ଅଟେ ସେହିପରି ପ୍ରତ୍ୟେକ ଶକ୍ତିକୁ ଏବଂ ଗୁଣକୁ ମଧ୍ୟ ବ୍ୟବହାର କର, କାର୍ଯ୍ୟରେ ଲଗାଅ। ତେଣୁ ମାୟା ଆସିଯାଉଛି ବୋଲି ଯେଉଁ ସମସ୍ୟା ସୃଷ୍ଟି ହେଉଛି ପ୍ରକୃତରେ ମାୟା ଆପେ ଆପେ ଆସୁନାହିଁ। ମାୟା ବିଷୟରେ ବାପଦାଦା ତ ଶୁଣାଇ ସାରିଛନ୍ତି ଯେ ମାୟା କହୁଛି ମୋତେ ନିମନ୍ତ୍ରଣ ଦେଉଛନ୍ତି ସେଥିପାଇଁ ମୁଁ ଯାଉଛି, ଏମିତି ଯାଉନାହିଁ। ତେବେ କୌଣସି ବି ସାଧାରଣ ସଂକଳ୍ପ କରିବା ବା ଶକ୍ତିଗୁଡ଼ିକୁ ହାତଛଡ଼ା କରିବା ଅର୍ଥ ମାୟାକୁ ନିମନ୍ତ୍ରଣ ଦେବା। ଯଦି କହୁଛ ଆମେ ଚାହୁଁନାହୁଁ କିନ୍ତୁ ଆସି ଯାଉଛୁ, ତେବେ ବଳବାନ କିଏ ହେଲା? ଆମେ ଚାହୁଁନୁ କିନ୍ତୁ ମାୟା ଆସିଯାଉଛି, ତେବେ ମାୟା ବଳବାନ ହେଲା ନା? ତୁମେ ହେଲ କି ମାୟା ହେଲା? ତେବେ ଆଜି ପୁରୁଣା ବର୍ଷ ସମାପ୍ତ ହେଉଛି। ନୂଆ ବର୍ଷରେ ନୂଆ ଉମଙ୍ଗ, ନୂଆ ଉତ୍ସାହ, କାହିଁକି ନା ସଙ୍ଗମ ଯୁଗର ଗାୟନ ରହିଛି। ପ୍ରତ୍ୟେକ ଦିନ ଭିତରେ ଉତ୍ସାହ ଭରି ରହିଛି, ଅର୍ଥାତ୍ ପ୍ରତ୍ୟେକ ଦିନ ଉତ୍ସବ ଅଟେ। ଯେଉଁଠି ଉମଙ୍ଗ ଉତ୍ସାହ ଅଛି ସେଠାରେ ଉତ୍ସବ ଅଛି। ତେଣୁ ପ୍ରତ୍ୟେକ ଦିନ ଉତ୍ସବ, ଏହି କଥାକୁ ଭଲ ଭାବରେ ପକ୍କା କରିଦିଅ। ଏବଂ ପ୍ରତ୍ୟେକ ଦିନ ଚାଲିବା ବୁଲିବା ସମୟରେ ମଧ୍ୟ ନିଜର ଚାର୍ଟ ଦେଖ, ଚେକ୍ କର। ଯଦି ଚେକ୍ କରିବ ତେବେ ପରିବର୍ତ୍ତନ ମଧ୍ୟ କରିବ, ଯଦି ଚେକ୍ ନ କରିବ ତେବେ ପରିବର୍ତ୍ତନ କିପରି କରିବ। ଆଜି ନୂତନ ବର୍ଷ ଉପଲକ୍ଷେ ବାପଦାଦାଙ୍କର ବିଶେଷ କରି ଏହି ସଂକଳ୍ପ ରହିଛି ଯେ ପ୍ରତ୍ୟେକ ସନ୍ତାନ ଯେପରି ଆଜି ପୁରୁଣା ବର୍ଷକୁ ବିଦାୟ ଦେଉଛ, ସେହିପରି ମାୟାକୁ ମଧ୍ୟ ବିଦାୟ ଦେଇଦିଅ, ବ୍ୟର୍ଥ ସଂକଳ୍ପକୁ ମଧ୍ୟ ବିଦାୟ ଦେଇଦିଅ। କାହିଁକି ନା ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ ବ୍ୟର୍ଥ ସଂକଳ୍ପ ବହୁତ ଆସୁଛି। ବିକାରୀ ସଂକଳ୍ପ କମ୍ ଅଛି, କିନ୍ତୁ ଯେଉଁଗୁଡ଼ିକ ବ୍ୟର୍ଥ ସଂକଳ୍ପ ରୂପରେ ଆସୁଛି ତାର ଚିହ୍ନବର୍ଣ୍ଣ ସମାପ୍ତ ହୋଇଯାଉ। ପ୍ରତ୍ୟେକ ସଂକଳ୍ପ ସମର୍ଥ ହେଉ, ବ୍ୟର୍ଥ ନ ହେଉ। କାହିଁକି ନା ବ୍ୟର୍ଥ ସଂକଳ୍ପରେ କେବଳ ସଂକଳ୍ପ ଚାଲେ ନାହିଁ, କିନ୍ତୁ ସମୟ ମଧ୍ୟ ବ୍ୟର୍ଥରେ ନଷ୍ଟ ହୁଏ ଏବଂ ବାବାଙ୍କ ସମାନ ହେବା ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ। ତେବେ ତୁମମାନଙ୍କର ଇଚ୍ଛା ତ ଅଛି ନା ସମାନ ହେବା ପାଇଁ, ସେଥିପାଇଁ ତ ହାତ ଉଠାଇଛ। କିନ୍ତୁ ବାପ ଦାଦା ସବୁବେଳେ କହୁଛନ୍ତି ମନର ହାତ ଉଠା, ଶରୀରର ହାତ ଉଠାଇବା ତ ସହଜ ଅଟେ ନା। ତେଣୁ ବିଦାୟ ଦେବାର ସାହସ ଅଛି ତ? ଅଛି ତ ସାହସ, ହାତ ଉଠାଅ। ଆଚ୍ଛା, ସମସ୍ତେ ସାହସୀ ଅଟ, ତେବେ ଏହି ସାହସକୁ ସର୍ବଦା କାୟମ ରଖିଥାଅ। ଯଦି ସାହସ ରଖିବ ତେବେ ତୁମେମାନେ ଯେଉଁ ଲକ୍ଷ୍ୟ ରଖିଛ ତାହା ସଫଳ ନିଶ୍ଚିତ ହେବ। କାହିଁକି ନା ବାପ ଦାଦା ମଧ୍ୟ ସାଥିରେ ଅଛନ୍ତି। ବାପ ଦାଦା ଚାହୁଁଛନ୍ତି ଯେ ମୋର କୌଣସି ସନ୍ତାନ ପଛରେ ନ ରହୁ, ବାବାଙ୍କ ହାତରେ ହାତ ଦେଇ ଚାଲୁଥାଉ। ଶିବ ବାବା ତ ନିରାକାର ଅଟନ୍ତି, ତେଣୁ ତାଙ୍କର ତ ହାତ ନାହିଁ, କିନ୍ତୁ ଶ୍ରୀମତ ହିଁ ତାଙ୍କର ହାତ। ଶ୍ରୀମତ ଅନୁସାରେ ପ୍ରତ୍ୟେକ ପାଦ ପକାଇବା ଅର୍ଥ ହାତରେ ହାତ ଦେଇ ଚାଲିବା। ତେଣୁ ସମସ୍ତଙ୍କୁ ନୂଆ ବର୍ଷର, ନୂଆ ଜୀବନର ଏବଂ ନୂଆ ଯୁଗର ତିନୋଟି ଯାକର ପଦ୍ମା ପଦ୍ମ ଗୁଣ ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ। ଆଚ୍ଛା, ଏବେ ଚାରିଆଡ଼ର ଦେଶ ବିଦେଶର ପ୍ରତ୍ୟେକ ବାବାଙ୍କର ପ୍ରିୟ, ବାବାଙ୍କର ଗେହ୍ଲା ଏବଂ ବାବାଙ୍କର ଶିକିଲତେ ପିଲାମାନଙ୍କୁ ବିଦାୟୀ ଏବଂ ବଧାଇ, ଅର୍ଥାତ୍ ଅଭିନନ୍ଦନ। ଆମ ସମସ୍ତ ସନ୍ତାନମାନଙ୍କର ମଧ୍ୟ ବାପଦାଦାଙ୍କୁ ବହୁତ ବହୁତ ବଧାଇ ତଥା ଅଭିନନ୍ଦନ। ବାପଦାଦା ଏହା ମଧ୍ୟ ଶୁଣାଉଛନ୍ତି, ଶୁଣାଇଛନ୍ତି ଯେ ପୁରୁଣା ବର୍ଷ ସହିତ ପୁରୁଣା ସଂସ୍କାର ଗୁଡ଼ିକୁ ମଧ୍ୟ ବିଦାୟୀ ଦେଉଥିବା, ପୁରୁଣା ସ୍ୱଭାବକୁ ମଧ୍ୟ ବିଦାୟୀ ଦେଉଥିବା ମହାବୀର ପିଲାମାନଙ୍କୁ ପ୍ରତିପାଦରେ ପଦ୍ମର ରୋଜଗାର ଜମା କରୁଥିବା ବାପଦାଦା ସର୍ବଦା ଯେଉଁ ସୁସମାନ ଗୁଡ଼ିକ ଦେଇଛନ୍ତି, ସେହି ସମାନ ଗୁଡ଼ିକର ସ୍ଥିତିରେ ସ୍ଥିତ ରହି ଅନୁଭବ କରୁଥିବା ପ୍ରତ୍ୟେକ ସନ୍ତାନକୁ ବାପଦାଦା ଏଭଳି ରୂପରେ ଦେଖୁଛନ୍ତି ଯେ ମୋର ପ୍ରତ୍ୟେକ ସନ୍ତାନ ଏକୋଇଶ ଜନ୍ମର ଅଧିକାରୀ ଅଟେ। ସାରା କଳ୍ପ ଭିତରେ ଏକୋଇଶ ଜନ୍ମର ଅଧିକାରୀ ହେବାର ସମ୍ପତ୍ତି ତୁମମାନଙ୍କୁ ହିଁ ମିଳୁଛି। ତେଣୁ ଚାରିଆଡ଼ର ଏହିଭଳି ଶ୍ରେଷ୍ଠ ଅଧିକାରୀ ପିଲାମାନଙ୍କୁ ବାପଦାଦା ତଥା ପିତା, ଶିକ୍ଷକ ଏବଂ ସଦ୍ଗୁରୁ ରୂପରେ, ଅର୍ଥାତ୍ ତିନୋଟି ରୂପରେ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା। ଆଜିର ବରଦାନ ସେବାରେ ବା ପୁରୁଷାର୍ଥରେ ସଫଳତା ପ୍ରାପ୍ତ କରୁଥିବା ଡବଲ ମୁକୁଟଧାରୀ ଭବ। ସେବାରେ ବା ପୁରୁଷାର୍ଥରେ ସଫଳତା ପ୍ରାପ୍ତ କରୁଥିବା ଡବଲ ମୁକୁଟଧାରୀ ଭବ। ସଙ୍ଗମ ଯୁଗରେ ସର୍ବଦା ନିଜକୁ ଡବଲ ମୁକୁଟଧାରୀ ମନେ କରିଚାଲ। ଗୋଟିଏ ହେଲା ଲାଇଟ୍ର, ଅର୍ଥାତ୍ ପବିତ୍ରତାର ମୁକୁଟ, ଏବଂ ଦ୍ୱିତୀୟଟି ହେଲା ଦାୟିତ୍ୱର ମୁକୁଟ, ପ୍ୟୁରିଟି ଏବଂ ପାୱାର। ଲାଇଟ୍ ଏବଂ ମାଇଟ୍ର ମୁକୁଟ ଧାରଣ କରୁଥିବା ଆତ୍ମାମାନଙ୍କ ଭିତରେ ସର୍ବଦା ଡବଲ ଫୋର୍ସ, ପ୍ୟୁରିଟି ଏବଂ ପାୱାର। ଲାଇଟ୍ ଏବଂ ମାଇଟ୍ର ମୁକୁଟ ଧାରଣ କରୁଥିବା ଆତ୍ମାମାନଙ୍କ ଭିତରେ ସର୍ବଦା ଡବଲ ଫୋର୍ସ, ଅର୍ଥାତ୍ ଦୁଇଗୁଣା ଶକ୍ତି ସର୍ବଦା କାୟମ ରହିଥାଏ। ଏହିଭଳି ଡବଲ ଫୋର୍ସ ବାଲା ଆତ୍ମାମାନେ ସର୍ବଦା ଶକ୍ତିଶାଳୀ ସ୍ଥିତିରେ ରହିଥାନ୍ତି। ସେମାନଙ୍କୁ ସେବାରେ ହେଉ ବା ପୁରୁଷାର୍ଥରେ ହେଉ ସର୍ବଦା ସଫଳତା ପ୍ରାପ୍ତ ହୋଇଥାଏ। ଆଜିର ସ୍ଲୋଗାନ, ଦିବ୍ୟ ଗୁଣଗୁଡ଼ିକ ଆଧାରରେ ମନ, ବଚନ ଏବଂ କର୍ମ କରିବା ହିଁ ଦିବ୍ୟତା ଅଟେ। ଆଜିର ଅବ୍ୟକ୍ତ ଇସାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ଆଜିର ପଏଣ୍ଟ, କୌଣସି ବି ଜିନିଷକୁ ପ୍ରଥମେ ଗରମ କରି ନରମ କରାଯାଏ, ତାପରେ ତାକୁ ଛାଞ୍ଚରେ ପକାଇ ତା ରୂପକୁ ପରିବର୍ତ୍ତନ କରାଯାଇଥାଏ। ସେହିପରି ଏଠାରେ ମଧ୍ୟ ଗରମ କରିବା ହେଲା ଶକ୍ତି ରୂପରେ ସ୍ଥିତ ହେବା ଏବଂ ନରମ କରିବା ଅର୍ଥାତ୍ ନମ୍ର ହେବା, ଅର୍ଥାତ୍ ସ୍ନେହ ସ୍ୱରୂପରେ ସ୍ଥିତ ହେବା। ଯେଉଁମାନଙ୍କ ଭିତରେ ପ୍ରତ୍ୟେକ ଆତ୍ମାଙ୍କ ପ୍ରତି ସ୍ନେହ ଥିବ ସେହିମାନେ ହିଁ ନମ୍ରଚିତ ସ୍ଥିତିରେ ରହିପାରିବେ। ଯଦି ସ୍ନେହ ନାହିଁ ତେବେ ନା ଦୟାଳୁ ହୋଇପାରିବେ ନା ନମ୍ରଚିତ ହୋଇପାରିବେ। ତେଣୁ ଶକ୍ତି ସ୍ୱରୂପ ଭିତରେ ଯେପରି ମାଲିକ ପଣିଆ ରହିଛି, ସେହିପରି ନମ୍ରତା ଭିତରେ ସେବାର ଗୁଣ ରହିଛି। ତେଣୁ ଯେତେବେଳେ ଏଭଳି ନମ୍ରତା ଏବଂ ଉଷ୍ମତା ବା ଗରମ ଦୁଇଟି ଯାକ ଶକ୍ତି କାୟମ ରହିବ, ସେତେବେଳେ ହିଁ ସବୁ କଥାରେ ମୋଲ୍ଡ ହୋଇପାରିବ, ଅର୍ଥାତ୍ ନିଜକୁ ଖାପ ଖୁଆଇ ଚଳାଇ ପାରିବ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।